ମୁଁ ସୌଦାମିନୀ ସାହୁ କହୁଛି, 57 ୱାର୍ଡ଼ର ତାରିଣୀ ବସ୍ତିରୁ। ଆମର ପାଣିର ଅସୁବିଧା ଭାରି, ପିଇବା ପାଣି ଆମର ଗୋଟେ ବୋରିଂ ପାଣି ହିଁ ଅଛି, କିଛି ହିଁ ନାହିଁ। ସେଠୁ 300 ଘର ପ୍ରାୟ ଲୋକ ହିଁ ନଉଛନ୍ତି, ସେଥିରେ ମାଡ଼ଗୋଳ ସବୁବେଳେ ଅଛନ୍ତି। ପାଣି ବି 8-10 ବାଲ୍ଟି ଆସୁଛି ଜୋରରେ, ତାପରେ ପାଣି କମିଯାଉଛି। କମିଗଲାରୁ ହେଠୁ ପାଣି ସମସ୍ତେ ଇଏ ମୁଁ ନେଇନି ସେ ମୁଁ ନେଇନି, ପାଣିଟା ନେଇ ନନେଇ ସବୁବେଳେ ଅଛନ୍ତି ବୋରିଂ ପାଣି। ଆମ ସପ୍ଲାଇ ପାଣି ଯୋଉ ଆସୁଛି ତା ଦେହରେ ମାଟି ପାଣି ଆସୁଛି, ସେ ପାଣି ପିଇଲା ବେଳକୁ ବି ତାକୁ ଦଣ୍ଡି ହେଉଛି। ତା କଥା ହଉଛି ପାଣି ବି ଠିକ ସେ ଆସୁନି, ରାସ୍ତା ବି ଠିକ ସେ ନାହିଁ। ଆମର ଏଟିଏମ୍ ହେଇଛି କିନ୍ତୁ ଏଟିଏମ୍ ଖାଞ୍ଚି ପାଇଁ ନାହିଁ। ଆମେ ଟିକେ କଲେ ଆମ ସୁବିଧା ସୁବିଧା ଦରକାର।